आकाशवाणी संवाद पढ़ुछंती नीना साहू। मुख्य संवाद, समर्पण साधुता एवं नैतिक मूल्यबोध क्षेत्र में उत्कर्ष हासिल करने को युववर्ग को आह्वान दे राष्ट्रपति। डिजिटल इंडिया पदक्षेप स्वच्छ शासन व्यवस्था एवं नागरिकंकु सशक्त करिबा सह देशर सामग्रिक विकास को त्वरान्वित करिछि कहिले प्रधानमंत्री। देशव्यापी आजिठारु कार्यकारी हेला भिबिजि रामजी आईन। जनस्वास्थ्यर सुरक्षा एवं डाक्तरंकर उत्सर्गीकृत सेवा को सम्मान जणाई आज पालन कराउछि जातीय डाक्तर दिवस। एवं भारत इंग्लैंड पुरुष वर्ग आंतर्जातिक T20 क्रिकेट सीरीज आज आरंभ। दुईहजार 2047 विकसित भारत स्वप्न साकार करने दिगरे कार्य करने सह समर्पण साधुता एवं नैतिक मूल्यबोध क्षेत्र में उत्कर्ष हासिल करने को राष्ट्रपति द्रौपदी मुर्मू युववर्ग को आह्वान देते। आंध्रप्रदेश अनंतपुर केन्द्रीय विश्वविद्यालय प्रथम समावर्तन उत्सव में मुख्य अतिथि भाव जोगद राष्ट्रपति कहते युववर्ग शक्ति दक्षता और प्रतिबद्धता एक समावेशी तथा समृद्ध राष्ट्र गठन में निर्णायक भूमिका ग्रहण कर। स्नातक छात्र छात्री को अभिनंदन जणाई राष्ट्रपति कहते छात्री माने पदक हासिल छात्र को पछरे पकाई महिला वृद्धि पाउथिबा आकांक्षा एवं दृढ़ निष्ठा को यह प्रतिफलन करुछि। ज्ञान आहरण मार्ग को जीवन में सबुबले उन्मुक्त रखा राष्ट्रपति परामर्श देते। समाज अवहेलित वर्गर लोकों पर लब्ध ज्ञान को व्यवहार करने को राष्ट्रपति कहते। अवसर में राष्ट्रपति 1268 जन छात्र छात्री को डिग्री प्रदान करने 56 जन को स्वर्ण पदक प्रदान कर। प्रधानमंत्री नरेन्द्र मोदी कहते डिजिटल इंडिया पदक्षेप स्वच्छ शासन व्यवस्था को अधिक सशक्त करने नागरिकों सशक्त और सर्वांगीण विकास को अधिक त्वरान्वित कर। डिजिटल इंडिया एवं दैनन्दिन जीवन प्रत्येक क्षेत्र में उपयोगी सब्यस्त हो प्रत्यक्ष लाभ हस्तांतर व्यवस्था स्वच्छता एवं डिजिटल आर्थिक कारबार माध्यम हिताधिकारी पाखे सीधासलख सुफल पहंच पार्टी श्री मोदी कहते। डिजिटल इंडिया कार्यक्रम देशव्यापी स्वच्छ आर्थिक कारबार एवं सार्वजनीन सेवा प्रदान क्षेत्र में उल्लेखनीय सब्यस्त होइछि। गत 11 वर्ष मध्यरे भारत विश्वर सर्वबृहत डिजिटल सार्वजनीन भित्तिभूमि इकोसिस्टम मध्यरे मान्यता हासिल करिछि। स्वास्थ्य सेवा शिक्षा दक्षता कृषि ग्रामांचल आदि विभिन्न क्षेत्र में डिजिटल प्लाटफर्म गुड़िक उपयोग माध्यम बे सफलता हासिल होइपारिछि। भारत स्टाग एवं डीपीआई व्यवस्था सहयोग लक्ष्य नहीं भारत 24 राष्ट्र सह बुझामणापत्र स्वाक्षर करिछि। डिजिटल परिचय पत्र आर्थिक कारबार तथ्य विनिमय एवं सेवा आदान प्रदान एही सब व्यवस्था मध्यरे अंतर्भुक्त। संयुक्त आरब एमिरेट्स सिंगापुर फ्रांस मॉरिशस एवं श्रीलंका समेत 8 अधिक देश में एबे यूपीआई व्यवस्था कार्यकारी हेउछि। विश्व फिनटेक क्षेत्र में भारतर उपस्थिति को एहा अधिक सुदृढ़ करुछि। 2023 भारत अध्यक्षतारे अनुष्ठित G20 बैठक अवसर में इंडिया फर्स्ट ग्लोबल एवं ग्लोबल डीपीआई व्यवस्था कार्यकारी करा जाई थिला। एथिसह विश्व डिजिटल क्षेत्र में भारत प्रवेश करिवार मार्ग उन्मुक्त होइथिला। विकसित भारत निश्चित रोजगार एवं आजीविका मिशन ग्रामीण भिबिजि रामजी आईन 2025 आजिठारु देशव्यापी कार्यकारी होईछि। ग्रामीण विकास मंत्रालय सूचना अनुजाई एही आईन अधीन प्रत्येक आर्थिक वर्ष 125 दिन निश्चित काम जोगाइ दियाजिबार व्यवस्था रहीछि। निर्धारित समय मध्यरे काम जोगाइ दिया नगले भत्ता प्रदान कराजिबो। चलित आर्थिक वर्ष योजनार कार्यान्वयन 95692 कोटी टंकार व्ययबराद कराजाइछि। भिबिजि रामजी आईन प्रचलित 2005 मसीहार महात्मा गांधी राष्ट्रीय ग्रामीण କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଞ୍ଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍କରଣ କରି ପ୍ରତିବର୍ଷ ଜୁଲାଇ 1ରେ ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ COVID-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷରୁ ଅଧିକ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷାଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷିକ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ଏହି ଯୋଜନା ଅଧୀନରେ 2,70,00,000 ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟର ରିଭର ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ। ସମ୍ବାଦ ଶେଷ ହେଲା।